ନମସ୍କାର। ପ୍ରଜ୍ଞାବାଣୀର ଆଜିର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଜ୍ୟୋତିପ୍ରକାଶ ମହାପାତ୍ର, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟାପନା କରେ। ଆଜି ଆମେମାନେ ପଢ଼ିବା ଗଣମାଧ୍ୟମର ଭାଷା। ଯେଉଁ ମାଧ୍ୟମ ସାହାଯ୍ୟରେ ଗୋଟିଏ କଥା ସମାନ ଭାବରେ ବହୁ ଲୋକଙ୍କ ପାଖରେ ଅପରିବର୍ତ୍ତିତ ଭାବେ ପହଞ୍ଚି ପାରିବ, ତାହାକୁ ଗଣମାଧ୍ୟମ କୁହାଯାଏ। ଉଦାହରଣ ସ୍ୱରୂପ ଖବରକାଗଜ, ରେଡ଼ିଓ ଏବଂ ଟେଲିଭିଜନ। ଇଣ୍ଟରନେଟ୍ ତା'ର କାରିଗରୀ ଦିଗ ଦୃଷ୍ଟିରୁ ଉଭୟ ବ୍ୟକ୍ତିଗତ ମାଧ୍ୟମ ଏବଂ ଗଣମାଧ୍ୟମ ବି ହୋଇପାରେ। ଲୋକେ ଯେଉଁ ସଂଘବଦ୍ଧ ଧ୍ୱନି ସାହାଯ୍ୟରେ ଅନ୍ୟ ସହିତ ଭାବ ବିନିମୟ କରିପାରନ୍ତି, ତାହାକୁ ଭାଷା କୁହାଯାଏ। ଯେକୌଣସି ଶବ୍ଦ ଏବଂ ଭାଷା ଭିତରେ ଫରକ ହେଲା, ଭାଷାରେ ଗୋଟିଏ ଶବ୍ଦର ଅର୍ଥ ସବୁ କ୍ଷେତ୍ରରେ ଏବଂ ତାହାକୁ ବ୍ୟବହାର କରୁଥିବା ସବୁ ଲୋକଙ୍କ ପାଇଁ ସମାନ ହୋଇଥାଏ। ସବୁ ଭାଷାର ଆରମ୍ଭ ଧ୍ୱନିରୁ, ତାପରେ କ୍ରମଶଃ ଭାଷା ସହିତ ଲିପି ଯୋଡ଼ି ହୋଇଗଲା। ଗୋଟିଏ ଭାଷାକୁ କିପରି ଲେଖାଯିବ ତାହା ନିର୍ଦ୍ଦିଷ୍ଟ କରିବା ପାଇଁ ଆରମ୍ଭ ହେଲା ବ୍ୟାକରଣ। ଅନେକ ଭାଷା କ୍ଷେତ୍ରରେ ତାହାକୁ କିପରି ଉଚ୍ଚାରଣ କରାଯିବ ତା ପାଇଁ ବିଧିବଦ୍ଧ ନିୟମ ବି ସ୍ଥିର ହେଲା। ଗଣମାଧ୍ୟମ ଏବଂ ଭାଷାର ସମ୍ପର୍କ ନିବିଡ଼ ଆଉ ପରସ୍ପର ନିର୍ଭରଶୀଳ, ଯାହାକୁ ଆମେ ଇଂରାଜୀରେ ସିମ୍ବାୟୋଟିକ୍ ରିଲେସନ୍ସିପ୍ ବୋଲି କହିପାରନ୍ତି। ଯେହେତୁ ଗଣମାଧ୍ୟମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏକାସାଙ୍ଗରେ ବହୁ ଲୋକଙ୍କ ପାଖରେ ପହଞ୍ଚିବା, ତେଣୁ ଯେଉଁ ଭାଷା ବେଶୀ ଲୋକେ ସହଜରେ ବୁଝିପାରିବେ ଗଣମାଧ୍ୟମ ସାଧାରଣତଃ ତାକୁ ହିଁ ବ୍ୟବହାର କରେ। ଅଧିକ କଷ୍ଟ ଶବ୍ଦ ବା ଜଟିଳ ବ୍ୟବହାରକୁ ଗଣମାଧ୍ୟମ ବେଶୀ ପସନ୍ଦ କରେ ନାହିଁ, ଆଦୌ ବ୍ୟବହାର କରେ ନାହିଁ କହିଲେ ହୁଏତ ଭୁଲ ହେବ। ତେଣୁ ସ୍ୱଭାବତଃ ଗଣମାଧ୍ୟମ ସହଜ ଏବଂ ଭାବର ସାବଲୀଳ ସଞ୍ଚାରକୁ ଅଧିକ ଚାହେଁ। ଗଣମାଧ୍ୟମ ଏବଂ ଭାଷାର ସମ୍ପର୍କ ନିବିଡ଼ ଆଉ ପରସ୍ପର ବୋଲି ଆମେ ଜାଣିସାରିଛନ୍ତି। ଗଣମାଧ୍ୟମ ତଥ୍ୟ ଏବଂ ଭାବର ସମ୍ପ୍ରସାରଣ ପାଇଁ ଭାଷାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରେ। ପୁଣି ଭାଷା ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହେଲାବେଳେ କ୍ରମଶଃ ପରିବର୍ତ୍ତିତ ହୁଏ। ସଭ୍ୟତା, ସଂସ୍କୃତି, ସ୍ଥାନୀୟ ଚଳଣୀ, କାରିଗରୀ ବିଦ୍ୟାର ପରିବର୍ତ୍ତନ, ଉତ୍ତରଣ ଆଦି ଭାଷାକୁ ପ୍ରଭାବିତ କରିଥାଏ। କ୍ରମଶଃ ନୂଆ ଶବ୍ଦ ସୃଷ୍ଟି ହୁଏ, ଶବ୍ଦର ପାରମ୍ପରିକ ଅର୍ଥରେ ପରିବର୍ତ୍ତନ ହୁଏ। ଲୋକେ ଗଣମାଧ୍ୟମ ବ୍ୟବହାର କରିବା ଯେତେ ଅଧିକ ହେବ, ଗଣମାଧ୍ୟମର ଭାଷା ସେତେ ଅଧିକ ପରିମାଣରେ ପ୍ରଭାବିତ ହେବ। ପୁଣି ଲୋକେ ମଧ୍ୟ ଗଣମାଧ୍ୟମର ଭାଷା ଦ୍ୱାରା ପ୍ରଭାବିତ ହେବେ। ଭାଷାକୁ ଗଣମାଧ୍ୟମ ଯେଉଁଭଳି ଭାବେ ବ୍ୟବହାର କରୁଛି, ସେହିଭଳି ଭାବେ ବ୍ୟବହାର କରିବାର ପ୍ରବଣତା କ୍ରମଶଃ ବୃଦ୍ଧି ପାଇବ। ଅର୍ଥାତ୍ ଗଣମାଧ୍ୟମ ଭାଷାକୁ ବ୍ୟବହାର କରେ, ପୁଣି ଭାଷାକୁ ପ୍ରଭାବିତ ମଧ୍ୟ କରେ। ଏବେ ଦେଖାଯାଉ ଗଣମାଧ୍ୟମ ଠିକ୍ କେଉଁଭଳି ଭାବେ ଭାଷାକୁ ପ୍ରଭାବିତ କରିପାରେ। ଏକ, ଅନ୍ୟାନ୍ୟ ଭାଷାର ବ୍ୟବହାର। ଗୋଟିଏ ଭାଷାର ଗଣମାଧ୍ୟମ ଗୋଟିଏ ଶବ୍ଦର ପରିପ୍ରକାଶ ପାଇଁ ଆଉ ଗୋଟିଏ ଭାଷାର ଶବ୍ଦକୁ ବାରମ୍ବାର ବ୍ୟବହାର କଲେ କ୍ରମଶଃ ତାହା ସାଧାରଣରେ ଅଧିକ ବ୍ୟବହୃତ ହୁଏ। ମୂଳ ଭାଷାର ଶବ୍ଦଟି ଅବ୍ୟବହାରରେ କ୍ରମଶଃ ଅବଲୁପ୍ତ ହୁଏ। ଆଞ୍ଚଳିକ ଭାଷାରେ ଅନେକ ଶବ୍ଦ ଏହିପରି ଭାବେ ଅବଲୁପ୍ତ ହୋଇଯାଉଛି। ଦୁଇ, ସଠିକ୍ ଉଚ୍ଚାରଣ। ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମରେ ଯେକୌଣସି ଶବ୍ଦକୁ କ୍ରମାଗତ ଭୁଲ ଭାବେ ଉଚ୍ଚାରଣ କରାଗଲେ କ୍ରମଶଃ ସାଧାରଣରେ ସେହି ଉଚ୍ଚାରଣ ହିଁ ଅଧିକ ବ୍ୟବହୃତ ହେବାକୁ ଲାଗେ। ତିନ, ସଠିକ୍ ବନାନ। ସମାନ କଥା ଶବ୍ଦର ବନାନ ପାଇଁ ମଧ୍ୟ ପ୍ରଯୁଜ୍ୟ। ଚାରି, ଶବ୍ଦର ସଠିକ୍ ଅର୍ଥ। ସମୟକ୍ରମେ ଶବ୍ଦର ଅର୍ଥ କ୍ରମଶଃ ବଦଳେ, ଏଥିପାଇଁ ବିଭିନ୍ନ କାରଣ ରହିଛି, ଗଣମାଧ୍ୟମରେ ବ୍ୟବହାର ତହିଁରୁ ଗୋଟିଏ କାରଣ। ପାଞ୍ଚ, ନୂତନ ଶବ୍ଦ ସୃଷ୍ଟି। ଗଣମାଧ୍ୟମ ତା'ର ଆବଶ୍ୟକତା ଅନୁସାରେ ନୂତନ ଶବ୍ଦ ସୃଷ୍ଟି କରେ, କ୍ରମଶଃ ତାହା ସମସ୍ତଙ୍କ ଦ୍ୱାରା ଗୃହୀତ ହୋଇଥାଏ। ଗଣମାଧ୍ୟମ ଏବଂ ଭାଷାର ଏହି ନିବିଡ଼ ଆଉ ନିର୍ଭରଶୀଳ ସମ୍ପର୍କ ଯୋଗୁଁ କୌଣସି ଭାଷାର ଅଧିକ ବ୍ୟବହାର, ସଠିକ୍ ବ୍ୟବହାର, ବିଭିନ୍ନ କ୍ଷେତ୍ରରେ ବ୍ୟବହାର ସମ୍ପର୍କରେ ଗଣମାଧ୍ୟମର ଭୂମିକା ଓ କାର୍ଯ୍ୟକାରିତା ପ୍ରତି ଲୋକଙ୍କର ପ୍ରତ୍ୟାଶା ବା ଏକ୍ସପେକ୍ଟେସନ୍ କ୍ରମଶଃ ବଢ଼ିବାରେ ଲାଗିଛି। ଲୋକେ ଭାଷା ପ୍ରସଙ୍ଗରେ ଗଣମାଧ୍ୟମରୁ ଦୁଇଟି କଥା ଏକାସାଙ୍ଗରେ ଆଶା କରୁଛନ୍ତି। ଏକ, ସେ ଭାଷାରେ ଶୁଦ୍ଧତା ବା ପ୍ୟୁରିଟି ବଜାୟ ରହୁ, ଅନ୍ୟ ଭାଷା ସହିତ ଏହାକୁ ଅହେତୁକ ଭାବେ ମିଶାଇ ଖେଚେଡ଼ି ନ କରାଯାଉ। ଆଉ ଦୁଇ, ବର୍ତ୍ତମାନ ବିଶ୍ୱାୟନର ଯୁଗରେ କ୍ରମବର୍ଦ୍ଧିଷ୍ଣୁ ଜ୍ଞାନର ଜଗତରେ ଅନ୍ୟମାନଙ୍କ ସହିତ ସମାନ ତାଳରେ ଚାଲିବା ପାଇଁ ଯାହା ତଥ୍ୟ ଓ ଜ୍ଞାନ ଆବଶ୍ୟକ, ତାହାକୁ ଆମେ ଭାଷାରେ ଆମ ବୁଝିବା ଭଳି ଶୈଳୀରେ ଯୋଗାଇ ଦେଲା ଭଳି ଶବ୍ଦ ଆମର ଥାଉ ବା ସୃଷ୍ଟି ହେଉ। ବର୍ତ୍ତମାନ ଓଡ଼ିଆ ଗଣମାଧ୍ୟମରେ ଏ ଦୁଇଟି ଯାକ ଆଶାକୁ କେତେଦୂର ପୂରଣ କରିଛନ୍ତି କିମ୍ବା ପୂରଣ କରୁଛନ୍ତି କିମ୍ବା ନାହିଁ, ତାକୁ ନେଇ ବହୁ ପ୍ରଶ୍ନ ଉଠିପାରେ। ବର୍ତ୍ତମାନ ଗଣମାଧ୍ୟମ କର୍ମୀଙ୍କର ଏ ଆଶା ପୂରଣ କରିବାର କ୍ଷମତା କିମ୍ବା ଦକ୍ଷତା ଅଛି କି ନାହିଁ, ତାହା ଆଉ ଏକ ପ୍ରଶ୍ନ। ଯଦି କ୍ଷମତା ବା ଦକ୍ଷତା ଅଛି, ତେବେ ତାକୁ ଦେଖାଇବାର ପ୍ରକୃଷ୍ଟ କ୍ଷେତ୍ର ଅଛି କି ନାହିଁ ବା ସେମାନଙ୍କୁ ଦିଆଯାଉଛି କି ନାହିଁ, ତାହା ଆଉ ଏକ ବଡ଼ ପ୍ରଶ୍ନ। ପବ୍ଲିକ୍ ଯାହା ଚାହୁଁଛି ସେମିତି କୁହାଯିବ ବା ଲେଖାଯିବ ନା ଲୋକେ ଯେମିତି ଭାଷାରେ କହିବା ବା ଲେଖିବା ବା ପଢ଼ିବା ଦରକାର ସେମିତି ଭାଷା ଗଣମାଧ୍ୟମରେ ଦିଆଯିବ ଏହା ଗଣମାଧ୍ୟମ ପରିଚାଳକମାନେ ଠିକ୍ କରନ୍ତି ଏ ସିଦ୍ଧାନ୍ତ ନେବାରେ ଗଣମାଧ୍ୟମ କର୍ମୀମାନଙ୍କର ଭୂମିକା ଅପେକ୍ଷାକୃତ ବହୁତ କମ୍ ସେମାନେ ମୁଖ୍ୟତଃ ସିଦ୍ଧାନ୍ତକୁ କାମରେ ରୂପାୟିତ କରନ୍ତି ଏବେ ଆସିବା ଦ୍ୱିତୀୟ ପର୍ଯ୍ୟାୟକୁ ଗଣମାଧ୍ୟମର ମୌଳିକ ଆବଶ୍ୟକତା ଦୃଷ୍ଟିରୁ ଏହାର ଭାଷାକୁ ସହଜ ଭାବେ ବ୍ୟବହାର କରିବା ଉଚିତ ହେଲେ ଅତି ସହଜ ବ୍ୟବହାରରୁ ସାବଧାନ ହେବା ଦରକାର ଚାଲୁ ଭାଷା ଏବଂ ଧ୍ରୁପଦୀ ଭାଷା ଭିତରେ ଗୋଟିଏ ସମତୁଲ ବା ବାଲାନ୍ସ ରହିବା ଆବଶ୍ୟକ ପବ୍ଲିକ୍ ଚାହୁଁଛି ବୋଲି ରାସ୍ତାର ଭାଷା ଗଣମାଧ୍ୟମର ବ୍ୟବହାର କରିବାର ପ୍ରବଣତାକୁ ପରିହାର କରିବା ଦରକାର ତାମାନେ ଏଇଆ ଆଦୌ ନୁହେଁ ଯେକୌଣସି ଭାଷାକୁ ଗଣମାଧ୍ୟମର ବ୍ରାତ୍ୟ ବୋଲି ଗ୍ରହଣ କରିବା ମୋର କହିବା କଥା ହେଲା ଭାଷାର ବ୍ୟବହାରରେ ସୂଚୀ ବାୟୁଗ୍ରସ୍ତ ହେବାର ଆବଶ୍ୟକତା ନାହିଁ କିନ୍ତୁ କେବଳ ବଜାରକୁ ଦେଖିବା ବି ଠିକ୍ ନୁହେଁ ଭାଷାର ସୂଚିତା ଏବଂ ସମ୍ଭ୍ରମ ରକ୍ଷା କରିବାରେ ଗଣମାଧ୍ୟମର ବିଶେଷ କରି ମୁଦ୍ରିତ ଗଣମାଧ୍ୟମର ଦାୟିତ୍ୱ ବହୁତ ଅଧିକ ଯୁଗର ଚାହିଦା ଏବଂ ଆବଶ୍ୟକତାକୁ ଚାହିଁ ଗଣମାଧ୍ୟମକୁ ନୂଆ ଶବ୍ଦ ସୃଷ୍ଟି କରିବାକୁ ପଡ଼ିବ ଏ କ୍ଷେତ୍ରରେ ପ୍ରଥମେ ଓଡ଼ିଆ ଶବ୍ଦକୁ ନେଇ ନୂଆ ଶବ୍ଦ ତିଆରି କରିବାର ଚେଷ୍ଟା କରିବା ଉଚିତ ତାହା ନ ମିଳିଲେ ବା ମିଳୁଥିଲେ ବି ବୁଝିବାରେ କଷ୍ଟ ହେଉଥିଲେ ଅନ୍ୟ ଭାଷାର ପ୍ରୟୋଗ କରାଯାଉ ଉଦାହରଣ ଭାବେ ଧରନ୍ତୁ ମୋବାଇଲ ଫୋନରେ ନିଜେ ନିଜର ଉଠାଇଥିବା ଫଟୋକୁ ସେଲ୍ଫି କୁହାଯାଏ ଏ ଶବ୍ଦଟିକୁ ଏବେ ଇଂରାଜୀ ଅଭିଧାନରେ ବି ଗ୍ରହଣ କରିନିଆଗଲାଣି ଏହାର ଓଡ଼ିଆ ପ୍ରତିଶବ୍ଦ ଭାବେ ଆମେ ନିଫଟୋ ନିଜ ଯୁକ୍ତ ଫଟୋ ବା ସେଇ ଜାତୀୟ କୌଣସି ଶବ୍ଦ ଉଦ୍ଭାବନ କରିପାରୁ କିନ୍ତୁ ସେଲ୍ଫି ଶବ୍ଦଟିକୁ ଓଡ଼ିଆରେ ଗ୍ରହଣ କରିନେଇପାରୁ ସେଥିରେ ବି ଆପତ୍ତି ନାହିଁ ବନାନ କ୍ଷେତ୍ରରେ ଗଣମାଧ୍ୟମ ପ୍ରଚଳିତ ଅଭିଧାନକୁ ମାନି ଚଳିବା ଦରକାର ବର୍ତ୍ତମାନ ଓଡ଼ିଆ ଭାଷାରେ ଯେତୋଟି ଅଭିଧାନ ଅଛି ସେଥିରୁ କେତୋଟିରେ କେତେକ ଶବ୍ଦର ଦୁଇ ପ୍ରକାର ବନାନ ଅଛି ଏ ପ୍ରକାର ଶବ୍ଦର ସଂଖ୍ୟା ଖୁବ୍ କମ୍ ତାକୁ ନେଇ ବିବାଦରେ ନ ପଶି ଗଣମାଧ୍ୟମରେ ଭୁଲ ବନାନ ଯେମିତି ଲେଖିବା ନାହିଁ ତା ପ୍ରତି ଅଧିକ ଯତ୍ନଶୀଳ ହେବା ଦରକାର ବନାନଠୁ ଅଧିକ ସମସ୍ୟା ଏବେ ଉଚ୍ଚାରଣରେ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମ ବିଶେଷ କରି ବେସରକାରୀ ବାଣିଜ୍ୟିକ ରେଡ଼ିଓ ଆଉ ଟେଲିଭିଜନ ଚ୍ୟାନେଲର ଘୋଷକମାନେ ବିଚିତ୍ର ଉଚ୍ଚାରଣରେ ଓଡ଼ିଆ କହୁଛନ୍ତି ସଠିକ୍ ଉଚ୍ଚାରଣ ପ୍ରତି ସେ ଗଣମାଧ୍ୟମର ପରିଚାଳକମାନେ ଦୃଷ୍ଟି ଦିଅନ୍ତୁ ସଚେତନ ଓଡ଼ିଆ ଭାଷୀମାନେ ଏ ଦିଗରେ ଏବଂ ସଠିକ୍ ବନାନ ଲେଖିବାରେ ଯତ୍ନଶୀଳ ହେବାକୁ ସମ୍ପୃକ୍ତ ଗଣମାଧ୍ୟମଗୁଡ଼ିକୁ ତାଗିଦ କରନ୍ତୁ ଉପଯୁକ୍ତ ଫୋରମରେ କେହି କିଛି କହୁନାହାନ୍ତି ବୋଲି ଭୁଲ ଉଚ୍ଚାରଣରେ ଓଡ଼ିଆ ଏବଂ ଇଂରାଜୀ କୁହାଯାଉଛି ଭୁଲ ଧରାଇଦେଲେ ସେମାନେ ତାହା ଆପେ ଆପେ ସୁଧାରି ନେବେ ବୋଲି ମୋର ବିଶ୍ୱାସ କୌଣସି ଲେଖା ପାଇଁ ବା କୌଣସି କଥା ଠିକ୍ ଭାବେ ବୁଝାଇ କହିବା ପାଇଁ ଆବଶ୍ୟକ ପଡ଼ିଲେ ଅନ୍ୟ ଭାଷାର ବ୍ୟବହାର ମଧ୍ୟ ହେବା ଦରକାର କିନ୍ତୁ ତାହା ଧାରା ହୋଇ ନଯାଉ ଆଗେ ଚେଷ୍ଟା କରିବା ଆମ ଭାଷାର ଶବ୍ଦ ବ୍ୟବହାର କରି ତାହା ସଠିକ୍ ଭାବେ ବୁଝାଇ ହେଉଛି କି ନାହିଁ କରି ହେଉଥିଲେ ତାହା ଆଗେ କରିବା କରି ନ ହେଉଥିଲେ କଲେ ତାହା ଠିକ୍ ବୁଝି ହେଉନଥିଲେ ତେବେ ଅନ୍ୟ ଭାଷାର ଶବ୍ଦକୁ ନେବା ଅନ୍ୟ ଭାଷାରୁ ଓଡ଼ିଆକୁ ଅନୁବାଦ ବେଳେ ସେ ଭାଷାର ଅର୍ଥ ଓ ବ୍ୟବହାର ପ୍ରତି ଅଧିକ ଯତ୍ନଶୀଳ ହେବା ଅନେକ ସମୟରେ ଇଂରାଜୀ ଓ ହିନ୍ଦୀ ଶବ୍ଦର ଭୁଲ ଅର୍ଥ କରି ଓଡ଼ିଆରେ ଅନୁବାଦର ବହୁ ଉଦାହରଣ ଆପଣଙ୍କ ଆଖିରେ ପଡ଼ିଥିବ ସମାନ କଥା ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ତେଣୁ ଅନୁବାଦ ବେଳେ ଆମେ ସାବଧାନ ହେବା ଓଡ଼ିଆ ଏକ ପ୍ରାଚୀନ ଭାଷା 2014 ମସିହା ଫେବୃଆରୀ 20 ତାରିଖରେ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି ଏହା ସତ୍ତ୍ୱେ ଓଡ଼ିଆ ଭାଷାର ଦୀର୍ଘ ଜୀବନକୁ ନେଇ ଅନେକ ଏହି ମୁହୂର୍ତ୍ତରେ ସନ୍ଦିହାନ ଏ ସ୍ଥିତି କେବଳ ଓଡ଼ିଆ ଭାଷାର ନୁହେଁ ପୃଥିବୀର ବହୁ ଭାଷାର ଭାରତର ଅଧିକାଂଶ ଆଞ୍ଚଳିକ ଭାଷାର ଏହି ସ୍ଥିତି ଏହି ସମସ୍ୟା ତେଲୁଗୁର ବି ଏହି ସମସ୍ୟା ବଙ୍ଗଳାର ବି ଏହି ସମସ୍ୟା କାହାର ବେଶୀ କାହାର କମ୍ ହେଲେ ଏ ସମସ୍ୟା ସବୁ ଆଞ୍ଚଳିକ ଭାଷାକୁ ସ୍ପର୍ଶ କରିଗଲାଣି ଭାଷା ବଞ୍ଚେ ବ୍ୟବହାରରେ ଆମେ ଭାଷାକୁ ଯେତେ ଅଧିକ ବ୍ୟବହାର କରିବା ତାହା ସେତେ ସମୃଦ୍ଧ ହେବ ତେଣୁ ଓଡ଼ିଆ ଭାଷାକୁ ଆମକୁ ଅଧିକ ବ୍ୟବହାର ଯୋଗ୍ୟ କରିବା ପାଇଁ ପଡ଼ିବ ତାହା କଲେ ଭାଷା ବଞ୍ଚିବ ଏବଂ ଭାଷା ଦୀର୍ଘସ୍ଥାୟୀ ହେବ ଆପଣମାନେ ଶୁଣୁଥିଲେ ଗଣମାଧ୍ୟମର ଭାଷା ଧନ୍ୟବାଦ।